ହ୍ୟାଲୋ ଆଜ୍ଞା ନମସ୍କାର କୁହନ୍ତୁ।
ଆଜ୍ଞା ନମସ୍କାର,
ଆପଣଙ୍କ
ନାଁ କୁହନ୍ତୁ। ଲକ୍ଷ୍ମୀପୁର ସାନ୍ତାର ବସ୍ତିରୁ ମୁଁ କହୁଛି। ଏବେ ଆମର ଆଗରୁ ଯେତେବେଳେ ଡ୍ରେନ୍ ନଥିଲା ଆମେ ବହୁତ ଅସୁବିଧା ଥିଲୁ, ଏବେ ଡ୍ରେନ୍ ହବାରୁ ଆମେ ବହୁତ ଖୁସି।
ଗାଧୁଆ ପାଣି
ବର୍ଷା ପାଣି ଯିବା
ଯିବାରେ ଆମେ ବହୁତ
ଖୁସି।